ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିବା ଓ ତାଙ୍କ ନିୟମର ଅବାଧ୍ୟ ହେବା ଅର୍ଥ ପାପ କରିବା। ଏହି ଜଗତରେ ସମସ୍ତେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିଛନ୍ତି। ଈଶ୍ୱର ହେଉଛନ୍ତି ସର୍ବଜ୍ଞାତା ପରମେଶ୍ୱର। ମନୁଷ୍ୟର ଭଲ ମନ୍ଦ ସବୁ କାମ ସେ ଜାଣନ୍ତି। ଈଶ୍ୱର ସବୁ ମନୁଷ୍ୟମାନଙ୍କୁ ପ୍ରେମ କରନ୍ତି। ତା ବୋଲି ମନୁଷ୍ୟମାନେ ପାପ କଲେ ଯେ ଈଶ୍ୱର ଆଖି ବନ୍ଦ କରିଦେବେ ତାହା ଭାବିବା ନିତାନ୍ତ ଭୁଲ। ସେଥିପାଇଁ ଈଶ୍ୱର ପାପର ପ୍ରାୟଶ୍ଚିତ କରିବା ପାଇଁ ଅନ୍ୟ ଏକ ନିୟମ ଦେଇ କହିଲେ, ଗୋଟିଏ ନିଖୁନ୍ତ ମେଣ୍ଢା ଛୁଆ ନେଇ ତାକୁ ବଳି ଦିଅ। ମଣିଷର ବଦଳରେ ମେଣ୍ଢା ଛୁଆଟି ମୃତ୍ୟୁ ଭୋଗ କରେ। ଏହାର ଅର୍ଥ ଥିଲା ମଣିଷ ବଦଳା ମେଣ୍ଢା ଛୁଆଟି ମଣିଷର ପାପ ନିମନ୍ତେ ଦଣ୍ଡ ଭୋଗ କରେ। ମଣିଷର ପାପର ପ୍ରାୟଶ୍ଚିତ ପାଇଁ ମେଣ୍ଢା ଛୁଆଟି ଦଣ୍ଡ ଭୋଗ କରୁଥିବାରୁ ଈଶ୍ୱର ମନୁଷ୍ୟକୁ ଆଉ ଶାସ୍ତି ଦିଅନ୍ତି ନାହିଁ। ଏହା ଥିଲା ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ପ୍ରାୟଶ୍ଚିତର ନିୟମ।